ନମସ୍କାର। ନୂଆ ବର୍ଷ COVID-19 ଭ୍ୟାକ୍ସିନ୍ ଆକାରରେ ଏକ ନୂତନ ଆଶାର କିରଣ ଆଣିଦେଇଛି। ଭାରତରେ ନିର୍ମିତ ଭ୍ୟାକ୍ସିନ୍ ସମ୍ପୂର୍ଣ୍ଣ ସୁରକ୍ଷିତ, ପ୍ରଭାବଶାଳୀ ଏବଂ COVID-19 ରୋଗ ବିରୁଦ୍ଧରେ ଆମକୁ ପ୍ରତିରୋଧକ କ୍ଷମତା ଦେଇଥାଏ। ନିଜର ପାଳି ଆସିଲେ ଭ୍ୟାକ୍ସିନ୍ ଅବଶ୍ୟ ନିଅନ୍ତୁ, ଏଣୁତେଣୁ କଥା ଶୁଣନ୍ତୁ ନାହିଁ। ଭ୍ୟାକ୍ସିନ୍ ନେବା ପରେ ମଧ୍ୟ ମାସ୍କ ପିନ୍ଧିବା ଜାରି ରଖନ୍ତୁ, ଅନ୍ୟଠାରୁ 2 ଗଜର ଶାରୀରିକ ଦୂରତା ରକ୍ଷା କରନ୍ତୁ ଏବଂ ନିୟମିତ ଭାବରେ ହାତକୁ ବାରମ୍ବାର ଧୁଅନ୍ତୁ। ଅଧିକ ସୂଚନା ପାଇଁ www.mohfw.gov.in କୁ ଯାଆନ୍ତୁ କିମ୍ବା ଜାତୀୟ ହେଲ୍ପଲାଇନ୍ ନମ୍ବର 1075 କୁ କଲ୍ କରନ୍ତୁ।